24 ସେ ଦେଶରେ ଡାନିଏଲଙ୍କ ଅଧିକାର ମହତ ଥିଲା। ଅନ୍ୟ ସହକର୍ମୀମାନେ ତାଙ୍କୁ ଈର୍ଷା କଲେ। ସେମାନେ ଡାନିଏଲର କୌଣସି ଦୋଷ ପାଇଲେ ନାହିଁ, କାରଣ ସେ ରାଜାଙ୍କର ପ୍ରତି ଅତି ବିଶ୍ୱସ୍ତ ରାଜା ସେବକ ଥିଲେ। ଡାନିଏଲର ଶତ୍ରୁମାନେ ରାଜାଙ୍କ ନିକଟକୁ ଯାଇ କହିଲେ, ମହାରାଜା, ଗୋଟିଏ ନିୟମ କରନ୍ତୁ ଯେ ଆପଣଙ୍କୁ ଛାଡ଼ି ଯେ ଅନ୍ୟ କୌଣସି ଦେବତା କି ଲୋକଟାରେ ପ୍ରାର୍ଥନା କରେ ସେ ସିଂହ ଗର୍ତ୍ତରେ ପକାଯିବ। ସେମାନଙ୍କ କଥାରେ ରାଜି ହୋଇ ରାଜା ସେ ନୂତନ ଆଜ୍ଞା ଜାରି କଲେ। ଡାନିଏଲ ତାହା ଜାଣିଲେ, କିନ୍ତୁ ପ୍ରତିଦିନ ସେ ଯେପରି ଈଶ୍ୱରଙ୍କଠାରେ ପ୍ରାର୍ଥନା କଲେ ସେପରି କଲେ। ଡାନିଏଲଙ୍କୁ ଦେଖି ସେମାନେ ରାଜାଙ୍କ ପାଖକୁ ଯାଇ କହିଲେ, ଡାନିଏଲ ରାଜାଙ୍କ ଆଦେଶ ଅମାନ୍ୟ କରୁଛନ୍ତି।